ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଶା ଗସ୍ତତି ଆଇବା 9 ତାରିଖ ଦିନ ଆଇବେ ଉପରାଷ୍ଟ୍ରପତି। ଗସ୍ତକେ ନେଇକରି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାଟି ହେଲା ପ୍ରସ୍ତୁତି ବୈଠକ। 2025-26 ରବି ଋତୁଥି ଧାନ ଘିଣା ଲକ୍ଷ୍ୟ ପୂରା ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଚାଲିଛେ ଗୁପ୍ତ ସେବାନୀତି। ଆଜ ଲାଗି ହେବା ଫୁଲୁରୀ ତେଲ। ଆଉ ଲଘୁଚାପ ପ୍ରଭାବଥି ରାଇଜେ ଲାଗି ରହିଛେ ବର୍ଷା। ସମ୍ଭାବ୍ୟ ଜରୁରୀ ପରିସ୍ଥିତିକେ ମୁକାବିଲା କରବାର୍ ଲାଗି ପ୍ରଶାସନିକ ବ୍ୟବସ୍ଥାକେ ସଜାଗ ରହେବାର୍କେ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଏଥର ପୁରା ଖବର। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଇବା 9 ତାରିଖ ଦିନ ଓଡ଼ିଶା ଗସ୍ତତି ଆସୁଛନ୍। ତାଙ୍କର ଗସ୍ତକେ ସଫଳ ଆଉ ସୁଚାରୁ ଭାବେ ସମ୍ପନ୍ନ କରବାର୍ ଲାଗି ଆଜି ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାଟି ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ଉପରାଷ୍ଟ୍ରପତିଙ୍କର ଗସ୍ତ ସମୟଥି ସୁରକ୍ଷା ପ୍ରୋଟୋକଲ୍, ଯାଆସ୍, ଚିକିତ୍ସା, ମୌଳିକ ସୁବିଧା ଓ ଭିନ୍ ଭିନ୍ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ସମୀକ୍ଷା କରାଯାଇକରି ସମ୍ପୃକ୍ତ ବିଭାଗମାନଙ୍କୁ ଦରକାରୀ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ଆଇବା 9 ତାରିଖ ଦିନ ଉପରାଷ୍ଟ୍ରପତି ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଗଭୀର ସମୁଦ୍ର ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ଲେଟର ଅଫ୍ ଅଥରାଇଜେସନ୍ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମଥି ଯୋଗଦେବେ। ଇତାର ସହିତ ଉପରାଷ୍ଟ୍ରପତି ଖୋର୍ଦ୍ଧାଠାରେ ଥିବା ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା ନାଇଜର୍ର 15 ନମ୍ବର ସମାବର୍ତ୍ତନ ଉତ୍ସବଟି ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ଅଭିଭାଷଣ ଦେବେ। ଏହି ବୈଠକଟି ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିକରି ନିଜ ନିଜ ବିଭାଗର ପ୍ରସ୍ତୁତି ବାବଦେ ଜଣାଇଥିଲେ। ରାଇଜେ 2025-26 ବର୍ଷରେ ରବି ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ସେ କହିଛନ୍, 2025-26 ରବି ଧାନ ସଂଗ୍ରହ ଲାଗି 20 ଲକ୍ଷ ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାରିଜ କରାଯାଇଥିବା ବେଳେ ଗଲା କାଲି ତକ 20.20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଘିଣାଯାଇଛି। 3,59,000 ଅତ୍କା ଚାଷୀ ଧାନ ବିକିଥିବା ବେଳେ ସେମାନଙ୍କୁ 4,69 କୋଟି ଟଙ୍କା ସର୍ବନିମ୍ନ ମୂଲ୍ୟ ଆଉ 1,255 କୋଟି ଟଙ୍କା ଇନ୍ପୁଟ୍ ସାହାଯ୍ୟ ଦିଆଯାଇଛି। ହେଲେ ଧାନ ଘିନା ସମୟକେ ଆଉ ନାଇଁ ବଢ଼ାଯାଏ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍। ରାଇଜେ ଚଲତି ବଛର ସାର ଅଭାବ ନାଇଁ ହୁଏ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ରାଜ୍ୟର ସବୁ ପେକ୍ସନ ଭରପୁର ମାତ୍ରାଥି ସାର ମହଜୁଦ ରହିଥିବାର ଶ୍ରୀ ବଳସାମନ୍ତ କହିଛନ୍। ସୂଚନା ଅନୁସାରେ ଏଛେନ୍ ରାଇଜେ 81,000 ଟନ୍ ସାର ମହଜୁଦ ଥିବାର ବେଳେ ଆଇବା ଦିନେ ଅତ୍କା ସାର ଆସବା ବୋଲି ସେ କହିଛନ୍। ଇ ବଛର 80,000 ଟନ୍ରୁ ଅତ୍କା ୟୁରିଆ, 9,000 MOP, 17,000 ଟନ୍ BAP ଆଉ 29,000 ଟନ୍ NPKS ସାର ମହଜୁଦ ରହିଥିବାର ସୂଚନା ମିଳିଛି। ରାଇଜେ ଘରୋଇ ପ୍ରାଥମିକ ଆଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଓ ପରିଚାଳନା ଲାଗି ନୂଆ ସଂଶୋଧିତ ନିୟମାବଳୀ ଜାରି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫୁ ଓଡ଼ିଶା ଶିକ୍ଷା ଆଇନ 1969 ଆର୍ ଶିକ୍ଷା ଅଧିକାର ଆଇନ 2009 ଭିନ୍ ଭିନ୍ ଧାରାକେ ଆଧାର କରିକରି ଏ ନୂଆ ସଂଶୋଧିତ ନିୟମାବଳୀ ତିଆରି କରାଯାଇଛି। ଏତ୍କେ ସରକାରଙ୍କର ବିନା ଅନୁମତି ଆଉ ସ୍ୱୀକୃତି ପ୍ରମାଣପତ୍ର ନାଇଥିଲେ ରାଇଜେ କେନ୍ସି ବିଦ୍ୟାଳୟ ପ୍ରତିଷ୍ଠା କି ପରିଚାଳନା ନାଇଁ କରାଯାଇପାରେ। ନୂଆ ସଂଶୋଧିତ ନିୟମ ଅନୁସାରେ ଘରୋଇ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସୁରକ୍ଷିତ ଆଉ ସ୍ୱାସ୍ଥ୍ୟକର ପରିବେଶ, ପିଇବାର ପାଏନ୍, ଖେଲ ପଡ଼ିଆ ଆଉ ରେମ୍ ବାଗିର ମୌଳିକ ସୁବିଧାକେ ଜବରାନ କରାଯାଇଥିବା ବେଳେ ଶିକ୍ଷା ବଛର ମୂଲ ହେବାର ଆଗନୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ଅନୁମତି ଉତ୍ରୁ ହିଁ ନୂଆ ବିଦ୍ୟାଳୟ ଖୋଲାଯାଇପାରବା। ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ଆଜି ପୁରୀନ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବାବଦ ସମୀକ୍ଷା କରିଛନ୍। ବୈଠକଟି ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ଆଉ ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ବାବଦ ଆଲୋଚନା କରାଯାଇଥିଲା। ଇତାର ସହିତ ସାଧାରଣ ଲୋକଙ୍କୁ ଟ୍ରାଫିକ୍ ନିର୍ଦ୍ଦେଶାବଳୀକେ ପାଳନ କରବାର୍କେ ଶ୍ରୀ ଖୁରାନିଆ ଅନୁରୋଧ କରିଛନ୍।
ଏଥର ରଥଯାତ୍ରା ପାଇଁ ପ୍ରାୟ 12,000 ଜଣ ପୁଲିସ କର୍ମୀ, ଟ୍ରାଫିକ କନଷ୍ଟେବଲ୍ସ, ହୋମଗାର୍ଡ, CAPF ପୁରୀରେ ମୁତୟନ ହେବେ। ସେଥିରେ 200ରୁ ଉର୍ଦ୍ଧବ ଓଏସ୍ଏପି ଆୟାର ବାଟାଲିୟନ୍ ର ଫୋର୍ସ ରହିବ। ତା ଛାଡ଼ିକେ ଓଆର୍ କନଷ୍ଟେବଲ, ଟ୍ରାଫିକ କନଷ୍ଟେବଲ, APR କନଷ୍ଟେବଲ ମୁତୟନ କରାଯିବ। 3,000 ପାଖାପାଖି ହୋମଗାର୍ଡ ମୁତୟନ କରାଯିବ। 10 କମ୍ପାନୀ CAPF ର ମୁତୟନ ରହିବ। ସେଥିରେ ରାପିଡ ଆକ୍ସନ ଫୋର୍ସ ବି ଅଛି, CRPF ବି ଅଛି, BSF ବି ଅଛି। ମୁଁ ମାତ୍ର ଆପଣ ଜରିଆରେ ଜନସାଧାରଣଙ୍କୁ କହିବାକୁ ଚାହିଁବି କି ସେମାନେ ଯେଉଁ ସମୟରେ ରଥଯାତ୍ରା ପାଇଁ ପୁରୀ ଅଭିମୁଖେ ସେମାନେ ହେଉଛନ୍ତି, ସେମାନେ ଓଡ଼ିଶା ପୁଲିସର ପୋର୍ଟାଲ ଟ୍ରାଫିକ୍ ପାଇଁ ଯେଉଁ ବିଭିନ୍ନ ସମୟରେ ଆଡଭାଇଜରି ଦିଆହେବ ସେସବୁର ସେମାନେ ମନେ ପକାଇବେ, ଧ୍ୟାନ ଦେବେ। ଆଉ ଯେଉଁ ସଲାହ ସେମାନଙ୍କୁ ଇଏ ପୋର୍ଟାଲ ଜରିଆରେ ଦିଆଯାଉଛି ସେଟାକୁ ସେମାନେ ଫଲୋ କରିବେ।
ବୈଠକଟି ଅତିରିକ୍ତ ମହାନିର୍ଦ୍ଦେଶକ RP କୋଚେଙ୍କ ସହିତ ଅଲଗା ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷାକେ ନେଇକରି ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କର ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶଥି ଖୋର୍ଦ୍ଧା ଜିଲ୍ଲାର ଭିନ୍ ଭିନ୍ ତହସିଲ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁଥି ଥିବାର ଆଉ ମାର୍ଫତଦାରଙ୍କ ନାଁଥି ରେକର୍ଡ଼ଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ ସଂଶୋଧନ କାମ ସଫଳତାର ସହିତ ଜାରି ରହିଛି। ଜିଲ୍ଲାର ଭିନ୍ ଭିନ୍ ତହସିଲ ମୋଟ 796 ଖାତାଥି 4728.357 ଏକର ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଚିହ୍ନଟ ହୋଇଛି। ସେଥିର୍ ଭିତରୁ 785 ଖାତାଥି ଥିବାର 4713.225 ଏକର ଜମିର ଖତିଆନ ସଂଶୋଧନ କାମ ସଫଳତାର ସହିତ ପୂରା କରାଯାଇଛି ବୋଲି ସୂଚନା ମିଳିଛି। ପୁରୀ ଶ୍ରୀମନ୍ଦିରନ ଜରେ ପଡ଼ିଥିବା ଦାରୁ ବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ଚାଲିଛି। ଗଲାକାଲି ଶ୍ରୀଜୀଉମାନଙ୍କର ଶରୀରନୁ ବଛର ସାରା ଲାଗି ହୋଇଥିବା ଚନ୍ଦନ ପାଟ ଡୋରୁ ଆଉ ଶ୍ରୀମୁଖନୁ କପଡ଼ା କଢ଼ାଯାଇଛି। ଆଜି ରାତିନ ଶ୍ରୀଜୀଉମାନଙ୍କୁ ଫୁଲୁରୀ ତେଲ ଲାଗି ହେବା ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ତରଫ ଖାସ୍ କରି ତିଆରି ହୋଇଥିବାର ଫୁଲୁରୀ ତେଲକେ ବଛରେ ଆଘନୁ ମାଟି ତଲେ ତୁପାଯାଇକରି ରଖାଯାଇସି। ଇ ଦିବ୍ୟ ତେଲକେ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗନ ଲାଗି କରିବେ। ବିଶ୍ୱାସ ରହିଛି ଇ ତେଲ ଲଗାଯିବା ଋତୁରୁ ଜରେ ପଡ଼ିଥିବା ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହେସି। ଫୁଲୁରୀ ତେଲ ବାବଦେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକେ କହିଛନ୍,
ଫୁଲୁରୀ ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି ତିନି ଜଣ ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଇଏ ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହେଉଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି ଏ ସମସ୍ତ ମିଶ୍ରିତ ହୋଇ ମାଟି ତଳେ ଗୋଟିଏ ବର୍ଷ ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ। ଶନିବାର ପୂର୍ବ ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି ଏବଂ ତା ଦେହରେ ଚୁଆ କର୍ପୂର କସ୍ତୁରୀ କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକିରି ପ୍ରତିଭାବ୍ଦ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
ଆଧ୍ୟାତ୍ମିକ ଗୁରୁ, ସଂସ୍କାରକ, ଦାର୍ଶନିକ, ଶିକ୍ଷାବିତ ଆଉ ସନାତନ ଧର୍ମକେ ବିଶ୍ୱସ୍ତରଥି ପରିଚିତ କରାଇଥିବାର ସ୍ୱାମୀ ବିବେକାନନ୍ଦଙ୍କ ଆଜି ତିରୋଧାନ ଦିବସ। ଧରାପୃଷ୍ଠନ ଯେନ୍ କେତେଜଣ ପ୍ରସିଦ୍ଧ ସନ୍ନ୍ୟାସୀଙ୍କର ବିଷୟଟି ଆଲୋଚନା କରାଯାଇସି ସେମାନଙ୍କର ଭିତରୁ ସ୍ୱାମୀ ବିବେକାନନ୍ଦ ଛନ୍ୟାନ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କର ଶିଷ୍ୟ ବିବେକାନନ୍ଦ ବେଦ ଆଉ ଯୋଗ ଦର୍ଶନ ଲାଗି ସାରା ପୃଥିବୀନ ଲୋକପ୍ରିୟ ଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ତିରୋଧାନ ଦିବସଟି ଦେଶବାସୀ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ନିରନ୍ତର ବିକାଶ ଦିଗେ ସମବାୟ ସଂସ୍ଥାର ଯୋଗଦାନକେ ତହକାବାର ଲାଗି ଆଜି ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ କରାଯାଉଛି। ଅନ୍ତର୍ଜାତୀୟ ସମବାୟ ସଂଘ ତରଫ 1923 ଫି ବଛର ଜୁଲାଇ ମାସର ପହିଲା ଶନିବାରକେ ଏ ଦିବସ ଭାବେ ପାଳନ କରାଯାଇସି। ଏ ବଛର ଏ ଦିବସ ବାର୍ତ୍ତା ହେଉଛେ ଗୋଟିଏ ଶାନ୍ତିପୂର୍ଣ୍ଣ ପୃଥିବୀ ଲାଗି ସମବାୟ। ଏ ଅବସରରେ ସାରା ପୃଥିବୀନ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନୂଆପଡ଼ା ଜିଲ୍ଲାର ସବୁ ଚାଷୀମାନଙ୍କର ଧାନ ଘିନ୍ବାର ଲାଗି ଜିଲ୍ଲାପାଳ ପ୍ରତିଶ୍ରତି ଦେବାର ଉତ୍ତରୁ 100% ଚାଷୀଙ୍କର ଆଇ ସ୍କାନ୍ ଶେଷ ହୋଇଛି। ଗଲାକାଲି ରାତି ତକ୍ ଆଇ ସ୍କାନ୍ କାମ ଶେଷ ହୋଇଥିବାର ସୂଚନା ମିଳିଛି। ଆଘନୁ ରବି ଧାନ ଘିନା ନେଇକରି ସମସ୍ୟା ଦେଖାଦେଲେ ଚାଷୀମାନେ ଏତାର ତୁର୍ତ୍ତି ସମାଧାନ ଲାଗି ଦାବି କରିଥିଲେ। ବୌଦ୍ଧ ଜିଲ୍ଲାର ତିଆରି ଚାଲିଥିବା ସ୍ୱାସ୍ଥ୍ୟ ପ୍ରକଳ୍ପମାନଙ୍କର ଅଗ୍ରଗତି ବାବଦେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମୀକ୍ଷା କରିଛନ୍। ମନମୁଣ୍ଡନ ତିଆରି ଚାଲିଥିବା 50,000 ମାତୃ ଆଉ ଶିଶୁ ଚିକିତ୍ସା କେନ୍ଦ୍ର ଆଉ ପଲ୍ସାଗୋରାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂଆ କୋଠା ତିଆରି କାମକେ ଧାରି ସମୟ ଭିତରେ ସାରବାର ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱରରେ ହୋଇଥିବା ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ପ୍ରତିଯୋଗିତାଟି ଓଡ଼ିଶା ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଛି। ପୁରୁଷ ଦଳକେ କାଂସ୍ୟ ପଦକ ମିଳିଛି। ମହିଳା ବର୍ଗର ଫାଇନାଲ ମ୍ୟାଚ୍ଟି ଓଡ଼ିଶା 1-0 ଗୋଲ୍ଟି ପଶ୍ଚିମବଙ୍ଗକେ ହରେଇକରି ଚମ୍ପିୟନ ହୋଇଛି। ଦଳ ତରଫ ପଦ୍ମିନୀ ଟୁଡୁ ଗୋଲ୍ କରିଥିଲେ। ସୂଚନା ଅନୁସାରେ ଓଡ଼ିଶାର ପୁରୁଷ ଓ ମହିଳା ଦଳ ଆଇବା ଆଇବିଏଫ୍ଏଫ୍ ଜାତୀୟ ଦୃଷ୍ଟିବାଧିତ ଫୁଟବଲ ଚାମ୍ପିୟନସିପ୍ ଲାଗି ଯୋଗ୍ୟତା ଅର୍ଜନ କରିଛନ୍। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଇତାକେ ଲାଗିକରି ଥିବାର ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସମୁଦ୍ର ଖଣିନ ସକ୍ରିୟ ଥିବା ଲଘୁଚାପର ପ୍ରଭାବତି ରାଜ୍ୟ ବର୍ଷା ଲାଗି ରହିଛି। ବର୍ଷାକେ ନଜରଥି ରଖିକରି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଅଧୀନତି ଥିବା ଷ୍ଟେଟ୍ ଏମର୍ଜେନ୍ସି ଅପରେସନ୍ ସେଣ୍ଟର ସବୁ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ସାଙ୍ଗେ ସମନ୍ୱୟ ରଖିକରି 24 ଘଣ୍ଟିଆ ପରିସ୍ଥିତି ନିରୀକ୍ଷଣ କରୁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଜବରନୁ ଅତି ଜବର ଆଉ କେତେଟା ଜାଗାନ ମଧ୍ୟମ ଧରଣର ବର୍ଷା ହୋଇପାରେ। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲା ଲାଗି ପାଣିପାଗ ବିଭାଗ ତରଫ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଓଡ଼ିଶା ଗସ୍ତତି ଆଇବା 9 ତାରିଖ ଦିନ ଏବେ ଉପରାଷ୍ଟ୍ରପତି ଗସ୍ତକେ ନେଇକରି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାଟି ହେଲା ପ୍ରସ୍ତୁତି ବୈଠକ। 2025-26 ରବି ଋତୁଟି ଧାନଘିନା ଲକ୍ଷ୍ୟ ପୂରା ହେଇଛେ କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଚାଲିଛେ ଗୁପ୍ତ ସେବାନୀତି। ଆଜି ଲାଗୁ ହେବା ଫୁଲୁରୀ ତେଲ ଆଉ ଲଘୁଚାପ ପ୍ରଭାବ ଲାଗି ରହିଛେ ବର୍ଷା। ସମ୍ଭାବ୍ୟ ଜରୁରୀ ପରିସ୍ଥିତିକେ ମୁକାବିଲା କରିବାର ଲାଗି ପ୍ରଶାସନିକ ବ୍ୟବସ୍ଥାକେ ସଜାଗ ରହିବାରକେ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।